ଖଇ ଭାଜୁ ବସି ଚୁଲି ପାଉସନ କାଢି ଶାଶୁ ଶ୍ୱଶୁରଙ୍କୁ ଖୁଣ୍ଟା ଦେଇ।